ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ଆସନ୍ତାକାଲି 6ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ 42ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବ। ସେହି ଲୋକସଭା ଆସନଗୁଡ଼ିକ ହେଉଛି ପୁରୀ, ଭୁବନେଶ୍ୱର, କଟକ, କେନ୍ଦୁଝର, ସମ୍ବଲପୁର ଓ ଢେଙ୍କାନାଳ। ଏହି ପର୍ଯ୍ୟାୟରେ 94,48,553 ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ। ଏଥିରେ 447 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହି ପର୍ଯ୍ୟାୟରେ ଷ୍ଟ୍ରଙ୍ଗରୁମ୍ ସମେତ ଭୋଟ୍ ଗ୍ରହଣ କେନ୍ଦ୍ରରେ 121 କମ୍ପାନୀ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ନିୟୋଜିତ ହେବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି। ଦେଶର ଷଷ୍ଠ ପର୍ଯ୍ୟାୟ ସାଧାରଣ ନିର୍ବାଚନରେ ଆସନ୍ତାକାଲି ଓଡ଼ିଶା ସମେତ ବିହାର, ହରିୟାଣା, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଦିଲ୍ଲୀ ଏବଂ ଜାମ୍ମୁ କାଶ୍ମୀରରେ 58ଟି ଲୋକସଭା ଆସନ ପାଇଁ ମତଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ମୋଟ 899 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଅନ୍ୟପକ୍ଷରେ ଦେଶରେ ଗତ 20 ତାରିଖରେ 49ଟି ସଂସଦୀୟ କ୍ଷେତ୍ର ପାଇଁ ଅନୁଷ୍ଠିତ ନିର୍ବାଚନରେ 62.2% ମତଦାନ ହୋଇଥିବା ନିର୍ବାଚନ ଆୟୋଗ କହିଛନ୍ତି। ନିର୍ବାଚନ ସମୟରେ ବେଆଇନ ଟଙ୍କା, ମଦ ଏବଂ ଅନ୍ୟାନ୍ୟ ନିଶାଦ୍ରବ୍ୟର କାରବାରକୁ ରୋକିବା ନେଇ ବିଭିନ୍ନ ସ୍ଥାନରେ ପୁଲିସ୍ ପ୍ରଶାସନ ପକ୍ଷରୁ ତଲାସୀ ଜାରି ରହିଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାଠାରୁ ବର୍ତ୍ତମାନ ସୁଦ୍ଧା 263,50,00,000 ଟଙ୍କା ଜବତ କରାଯାଇଛି। ଆସନ୍ତାକାଲିର ତୃତୀୟ ପର୍ଯ୍ୟାୟର 6ଟି ସଂସଦୀୟ କ୍ଷେତ୍ରରୁ 12,22,00,000 ଟଙ୍କା ନଗଦ ଜବତ କରାଯାଇଛି। ଅନ୍ୟପକ୍ଷରେ ସି ଭିଜିଲ୍ ଆପ୍ରେ 6ଟି ଲୋକସଭା କ୍ଷେତ୍ରରୁ 4,900 ଅଭିଯୋଗ ନିର୍ବାଚନ କମିଶନ ପାଇଛନ୍ତି। ସେଥିମଧ୍ୟରୁ ଯାଞ୍ଚ ପରେ 3,800 ଅଭିଯୋଗର ସତ୍ୟତା ଥିବା ଜଣାପଡ଼ିଛି। ଖୋର୍ଦ୍ଧା ଜିଲ୍ଲାରେ ଆସନ୍ତାକାଲି ହେବାକୁ ଥିବା ଭୋଟ୍ ଗ୍ରହଣ ପାଇଁ 15,000 ପୋଲିଂ ଅଧିକାରୀ ନିୟୋଜିତ ହୋଇଛନ୍ତି। ଜିଲ୍ଲାର 1,923 ବୁଥ୍ ମଧ୍ୟରୁ 525 ମହିଳାମାନଙ୍କ ଦ୍ୱାରା, 8ଟି ଦିବ୍ୟାଙ୍ଗ ଓ 40ଟି ଯୁବ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେବ। ଅନୁଗୁଳ ଜିଲ୍ଲାରେ ଭୋଟ୍ ପାଇଁ 1,163 ମତଦାନ କେନ୍ଦ୍ରରେ 6,978 ଜଣ ପୁଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସେହିଭଳି ସମ୍ଭଲପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ କୁଚିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀରେ 262 ଭୋଟ୍ ଗ୍ରହଣ କେନ୍ଦ୍ରରେ ମତଦାନ ହେବ। ଏଥିରେ 7ଟି ସଖୀ ବୁଥ୍ ଓ 4ଟି ପରିବେଶ ଅନୁକୂଳ ବୁଥ୍ ରହିଛି ବୋଲି ଆମ ସମ୍ବଲପୁର ସମ୍ଭାଦଦାତା ଜଣାଇଛନ୍ତି। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 29 ତାରିଖରେ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ରାପଡ଼ା ଓ ବାଲେଶ୍ୱରଠାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। ସେହିପରି ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆସନ୍ତା ରବିବାର ଦିନ ବାରିପଦା, ଚାନ୍ଦବାଲି, ପୁରୀ ଓ ନିମାପଡ଼ାଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଡକ୍ଟର ଅରବିନ୍ଦ ପାଢ଼ୀଙ୍କୁ ରାଜ୍ୟ ସରକାର ଦାୟିତ୍ୱ ଦେଇଛନ୍ତି। କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଦାୟିତ୍ୱ ସହିତ ଶ୍ରୀ ପାଢ଼ୀ ମୁଖ୍ୟ ପ୍ରଶାସକ ଦାୟିତ୍ୱ ନିର୍ବାହ କରିବେ। ରାଜ୍ୟରେ 5 ବର୍ଷରୁ କମ୍ ଶିଶୁମାନଙ୍କୁ ଭିଟାମିନ୍ ଏ ର ନବମ ଡୋଜ୍ ଦିଆଯାଇଛି। ଜାତୀୟ ସ୍ତରରେ 84.2% ଶିଶୁଙ୍କୁ ଭିଟାମିନ୍ ଏ ଡୋଜ୍ ଦିଆଯାଉଥିବା ବେଳେ ଓଡ଼ିଶାରେ ଏହାର ହାର 123.7% ରହିଛି। ଓଡ଼ିଶା ସର୍ବଭାରତୀୟ ସ୍ତରରେ ଶିଶୁମାନଙ୍କୁ ଭିଟାମିନ୍ ଏ ଡୋଜ୍ ଦେବାରେ ଦ୍ୱିତୀୟ ସ୍ଥାନରେ ରହିଛି। ଝାଡ଼ଖଣ୍ଡରେ ସର୍ବାଧିକ 132.9% ଶିଶୁ ଭିଟାମିନ୍ ଏ ଡୋଜ୍ ଗ୍ରହଣ କରିଛନ୍ତି। ଭିଟାମିନ୍ ଏ ଡୋଜ୍ ନେବା ଫଳରେ ଶିଶୁମାନଙ୍କର ଚକ୍ଷୁଜନିତ ରୋଗ ଦୂର ହୋଇଥାଏ। ପୁରୀରେ ଶ୍ରୀଜୀଉମାନଙ୍କ ରଥଯାତ୍ରା ପାଇଁ ଗତକାଲି ଭୂଇ ସର୍ଦ୍ଦାର ରବି ଭୂଇ ଜନ୍ତାଗାଡ଼ରେ ସିଙ୍ଗଡ଼ା ବାଡ଼ିଆ ଅନୁକୂଳ ହୋଇଛି। ତୁମ୍ଭ ସହିତ ଅର ସଂଯୁକ୍ତ ହୋଇ ସିଙ୍ଗଡ଼ା ପ୍ରସ୍ତୁତ ହୋଇଛି। ସିଙ୍ଗଡ଼ା ପ୍ରସ୍ତୁତ ପରେ ଏହା ସହ ମାପ କରି ମୁଖ୍ୟ ବିଶ୍ୱକର୍ମା ପହିରେ ବିନ୍ଧ ଅନୁକୂଳ କରିଛନ୍ତି। ଚଳିତ ବର୍ଷ ରଥ ନିର୍ମାଣ କାର୍ଯ୍ୟରେ 150 ଜଣ ବିନ୍ଧାଣୀ କାର୍ଯ୍ୟରତ ଅଛନ୍ତି। ସୂଚନାଯୋଗ୍ୟ, ଆସନ୍ତା 29 ତାରିଖରେ ଠାକୁରଙ୍କର ଚନ୍ଦନଯାତ୍ରା ଭୂଇରୀ ଉତ୍ସବ ଅନୁଷ୍ଠିତ ହେବ। ସେହିଦିନ ରଥଚକ ସହ ଅଖ ସଂଯୁକ୍ତ ହେବାର ବିଧି ରହିଛି। ସମ୍ବଲପୁର ଆଇଆଇଏମ୍ ପରିସରରେ ଆଇଆଇଏମ୍ ସମ୍ବଲପୁର ଓ ଆଇସିଏସ୍ଏସ୍ଆର୍ ସହଯୋଗରେ ସ୍ୱାଧୀନତା ସଂଗ୍ରାମର ଅଜ୍ଞାତ ଦିଗ ଉପରେ ଦିନିକିଆ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ପଶ୍ଚିମ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମର ଅଜ୍ଞାତ ଦିଗ ତଥା ନିରନ୍ତର ପରିଚାଳନା ସହ ଜଡ଼ିତ ଜୀବନ୍ତ ସାଂସ୍କୃତିକ ଐତିହ୍ୟ ଓ ଲୋକ ପରମ୍ପରା ଉପରେ ଆଲୋଚନା ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ଗହିରମଥାରେ 45 ଦିନ ପରେ ଲକ୍ଷ ଲକ୍ଷ ମା କଇଁଚମାନେ ଅଗରନାସୀ 2ରେ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଶେଷ କରିଛନ୍ତି। ସୂଚନା ଅନୁଯାୟୀ 25,000 କଇଁଚ ଶାବକ ଅଣ୍ଡାରୁ ବାହାରି ସମୁଦ୍ର ଭିତରକୁ ଯାଇଛନ୍ତି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଉତ୍ତର ପୂର୍ବ ଦିଗରେ ଗତି କରି ପଶ୍ଚିମ କେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି। ଏହା ଉତ୍ତର ପୂର୍ବ ଦିଗରେ ଗତି କରିବା ସହିତ ଘନୀଭୂତ ହୋଇ ଆଜି ସୁଦ୍ଧା ଅବପାତରେ ବଦଳିବାର ସମ୍ଭାବନା ରହିଛି। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଉତ୍ତର ପୂର୍ବ ଏବଂ ଏହାକୁ ଲାଗି ରହିଥିବା ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାଖାପାଖି ଅଞ୍ଚଳରେ ପହଞ୍ଚବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତାକାଲି ଏବଂ ରବିବାର ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟା ଭାବେ ବାଂଲାଦେଶ ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।